ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଡକ୍ଟର ବିଆର୍ ଆମ୍ବେଦକରଙ୍କ 68ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଦେଶ ପାଳନ କରୁଛି ମହାପରିନିର୍ବାଣ ଦିବସ। ପାଠ କେବଳ ଚାକିରି କରିବା ପାଇଁ ନୁହେଁ, ବରଂ ଶିକ୍ଷିତ ହେବା ପାଇଁ ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଅଷ୍ଟଲକ୍ଷ୍ମୀ ମହୋତ୍ସବ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କଲା ଦ୍ୱିମାସିକ ମୁଦ୍ରାନୀତି। ଏବଂ ଆଡିଲେଡ୍ର ଓଭାଲ୍ରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ। ଭାରତୀୟ ସମ୍ବିଧାନର କର୍ଣ୍ଣଧାର ଭାରତରତ୍ନ ଡକ୍ଟର ବିଆର୍ ଆମ୍ବେଦକରଙ୍କ 68ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ମହାପରିନିର୍ବାଣ ଦିବସ ପାଳନ କରାଯାଉଛି। ଏହି ଦିବସରେ ଦେଶ ବାବା ସାହେବ ଆମ୍ବେଦକରଙ୍କ ଶିକ୍ଷା ଏବଂ ଏକ ନ୍ୟାୟସମ୍ପନ୍ନ ସମାଜ ଗଠନ ପାଇଁ ପ୍ରତିବଦ୍ଧତାକୁ ସ୍ୱୀକାର ସ୍ୱରୂପ ଶ୍ରଦ୍ଧାସୁମନ ଅର୍ପଣ କରୁଛି। ଦେଶ ନିର୍ମାଣରେ ଡକ୍ଟର ଆମ୍ବେଦକରଙ୍କ ଅବଦାନକୁ ଗୁରୁତ୍ୱ ଦେଇ ସମଗ୍ର ଦେଶରେ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ନୂଆଦିଲ୍ଲୀସ୍ଥିତ ସଂସଦ ଭବନ ପରିସରରେ ଥିବା ପ୍ରେରଣାସ୍ଥଳରେ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ, ସାଂସଦଗଣ ଏବଂ ବହୁ ବିଶିଷ୍ଟ ବ୍ୟକ୍ତି ପ୍ରେରଣାସ୍ଥଳରେ ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୁମ୍ବାଇର ଚୈତ୍ୟଭୂମିକୁ ଗସ୍ତ ସମୟର ଫଟୋ ସେୟାର କରି ପ୍ରଧାନମନ୍ତ୍ରୀ ଡକ୍ଟର ଆମ୍ବେଦକରଙ୍କୁ ନ୍ୟାୟର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି। ସମାନତା ଏବଂ ମାନବିକ ମର୍ଯ୍ୟାଦା ପାଇଁ ଡକ୍ଟର ଆମ୍ବେଦକରଙ୍କ ଅକ୍ଲାନ୍ତ ସଂଗ୍ରାମ ପରବର୍ତ୍ତୀ ପିଢ଼ିକୁ ପ୍ରେରଣା ଯୋଗାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ ଏହି ଅବସରରେ ତାଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରତିବଦ୍ଧ ହେବାକୁ ଆହ୍ୱାନ ଦେଇଛନ୍ତି। ଡକ୍ଟର ଆମ୍ବେଦକର ଏକଧାରରେ ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ ଏବଂ ସମାଜ ସଂସ୍କାରକ ଥିଲେ। ସେ ଜାତିଭିତ୍ତିକ ଭେଦଭାବକୁ ଦୂର କରି ସମାନତା ଆଣିବା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିଲେ। 1990 ମରଣୋତ୍ତର ଭାବେ ବାବା ସାହେବଙ୍କୁ ଭାରତରତ୍ନ ପ୍ରଦାନ କରାଯାଇଥିଲା। ପାଠ କେବଳ ଚାକିରି କରିବା ପାଇଁ ନୁହେଁ, ବରଂ ଶିକ୍ଷିତ ହେବା ପାଇଁ ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ଆଜି ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଯାଇ ଉପରବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ମନ ଦେଇ ପାଠ ପଢ଼ିବା ସହ ମଣିଷ ପରି ମଣିଷଟିଏ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି ଆଜିର ଯୁଗରେ ପାଠ ପଢ଼ିବାକୁ ନେଇ ଅନେକ ସୁବିଧା ସୁଯୋଗ ରହିଛି, ପିଲାମାନେ ଏହିସବୁର ଲାଭ ଉଠାଇବା ଦରକାର। ରାଷ୍ଟ୍ରପତି ଏକତ୍ରିତ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଏକତା ହିଁ ବଳ, ଲୋକମାନେ ଏକତ୍ରିତ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ରାଷ୍ଟ୍ରପତି ଆଜି ସକାଳେ ଭୁବନେଶ୍ୱରଠାରେ ସମ୍ବିଧାନ ପ୍ରଣେତା ଡକ୍ଟର ବିଆର୍ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଏଜି ଛକରେ ଥିବା ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଥିଲେ। ରାଷ୍ଟ୍ରପତି ଆସନ୍ତାକାଲି ମୟୂରଭଞ୍ଜରେ ବାଙ୍ଗିରିପୋଷି ଗୋରୁ ମହିଷାଣୀ, ବୁରୁମରା ଚକୁଳିଆ ଏବଂ ବାଦାମପାହାଡ଼ କେନ୍ଦୁଝରଗଡ଼ ରେଳ ଲାଇନ, ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋସ୍ ଏୟାର ଷ୍ଟ୍ରିପ୍ ଏବଂ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅଷ୍ଟଲକ୍ଷ୍ମୀ ମହୋତ୍ସବ ଉଦ୍ଘାଟନ କରିବେ। 3 ଦିନ ଧରି ଚାଲିବାକୁ ଥିବା ଏହି ମହୋତ୍ସବରେ ଉତ୍ତର ପୂର୍ବାଞ୍ଚଳର ସମସ୍ତ 8ଟି ରାଜ୍ୟର ସଂସ୍କୃତି, ବୟନଶିଳ୍ପ, କାରିଗରୀ, ହସ୍ତଶିଳ୍ପ, ପର୍ଯ୍ୟଟନ ସୁଯୋଗ ଏବଂ ଅନନ୍ୟ ଉତ୍ପାଦ ପ୍ରଦର୍ଶିତ ହେବ। ଏଥିରେ ଭାଗ ନେବାକୁ ଥିବା 8ଟି ରାଜ୍ୟ ହେଉଛି ଅରୁଣାଚଳ ପ୍ରଦେଶ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ୍ ଓ ତ୍ରିପୁରା। ଏହି ମହୋତ୍ସବରେ 250ରୁ ଅଧିକ କାରିଗର, 34ଟି GI ଟ୍ୟାଗ୍ ଯୁକ୍ତ ସାମଗ୍ରୀ ସମେତ ଅନନ୍ୟ ହସ୍ତଶିଳ୍ପ, ହସ୍ତତନ୍ତ ଓ କୃଷିଜାତ ଦ୍ରବ୍ୟ ପ୍ରଦର୍ଶନ କରିବେ। କାର୍ଯ୍ୟକ୍ରମରେ ଫ୍ୟାସନ ଶୋ, ଡିଜାଇନ୍ କନ୍କ୍ଲେଭ୍ ଏବଂ କ୍ରେତା ବିକ୍ରେତା ସାକ୍ଷାତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ତେବେ ଏଥିରେ ହେବାକୁ ଥିବା ଗ୍ରାମୀଣ ହାଟ ବଜାରରେ 320 ଜଣ କୃଷକ ଓ କାରିଗର ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ଓ କଳା ସାମଗ୍ରୀ ପ୍ରଦର୍ଶନ କରିବେ। ଏହି ମହୋତ୍ସବ ଉତ୍ତର ପୂର୍ବାଞ୍ଚଳର କାରିଗର, ହସ୍ତଶିଳ୍ପ, ବୁଣାକାର ଓ ଉଦ୍ୟୋଗୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି ଆଶା କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତାଙ୍କ ବିରୋଧରେ ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ଅଭିଯୋଗ ନେଇ ବିରୋଧୀଙ୍କ ହଟ୍ଟଗୋଳ ପରେ ଲୋକସଭାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି। ଆଜି ଶୂନ୍ୟକାଳରେ ଶ୍ରୀ ଦୁବେ ଗତକାଲିର ଅଭିଯୋଗକୁ ପୁଣି ଉପସ୍ଥାପନ କରି କଂଗ୍ରେସ ଭାରତର ବିକାଶ କାର୍ଯ୍ୟରେ ବାଧା ସୃଷ୍ଟି କରୁଛି ବୋଲି କହିଥିଲେ। ବିଜେପି ସାଂସଦଙ୍କୁ କହିବା ପାଇଁ ଅନୁମତି ମିଳିବା ପରେ କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ଦଳଗୁଡ଼ିକ ଗୃହରେ ହଟ୍ଟଗୋଳ ସୃଷ୍ଟି କରିଥିଲେ। ଆଜି ଲୋକସଭାର କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳଗୁଡ଼ିକ ହଟ୍ଟଗୋଳ ସୃଷ୍ଟି କରିଥିଲେ। ବାଚସ୍ପତି ଓମ୍ ବିର୍ଲା ସଦସ୍ୟମାନଙ୍କୁ ପ୍ରଶ୍ନକାଳ ଆରମ୍ଭ କରିବା ଲାଗି ଅନୁରୋଧ କରିଥିଲେ ମଧ୍ୟ ସେମାନେ ସେଥିପ୍ରତି ଧ୍ୟାନ ଦେଇନଥିଲେ। ଫଳରେ ଶ୍ରୀ ବିର୍ଲା ପ୍ରଥମ ପର୍ଯ୍ୟାୟରେ ଲୋକସଭାକୁ ମଧ୍ୟାହ୍ନ 12 ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ। ଗତକାଲି ରାଜ୍ୟସଭା କୋଠରୀରୁ ଏକ ନୋଟ୍ ବିଡ଼ା ଜବତ ହୋଇଥିଲା। ଗତକାଲି ଗୃହ ମୁଲତବୀ ହେବା ପରେ ଯାଞ୍ଚ ସମୟରେ ଏହି ନୋଟ୍ ବିଡ଼ା ଜବତ କରାଯାଇଥିଲା। ଆଜି ସକାଳେ ଗୃହ କାର୍ଯ୍ୟ ଆରମ୍ଭ ହେବା ପରେ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, କଂଗ୍ରେସ ସାଂସଦ ଅଭିଷେକ ମନୁ ସିଂଘଭିଙ୍କୁ ଦିଆଯାଇଥିବା 222 ନମ୍ବର ଆସନରୁ ଏହି ନୋଟ୍ ବିଡ଼ା ସୁରକ୍ଷା ଅଧିକାରୀମାନେ ଜବତ କରିଛନ୍ତି। ସେ କହିଛନ୍ତି ଏହି ଘଟଣା ତାଙ୍କ ଦୃଷ୍ଟିକୁ ଅଣାଯାଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଏହି ଘଟଣାର ଗମ୍ଭୀର ତଦନ୍ତ ହେବା ଆବଶ୍ୟକ ଏବଂ ଏଥିରେ କେହି ଆପତ୍ତି କରିବା ଉଚିତ ନୁହେଁ। ଗୃହରେ ବିଜେପି ନେତା ଜେପି ନଡ୍ଡା କହିଛନ୍ତି ଏହି ଘଟଣାକୁ ସମସ୍ତେ ନିନ୍ଦା କରିବା ଉଚିତ, କାରଣ ଏହା ରାଜ୍ୟସଭାର ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଛି। ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ଏହି ଘଟଣାରେ ତଦନ୍ତ କରାଗଲେ ତାଙ୍କ ଦଳର କୌଣସି ଆପତ୍ତି ନାହିଁ, ତଦନ୍ତ ପରେ ହିଁ କୌଣସି ସିଦ୍ଧାନ୍ତରେ ପହଞ୍ଚି ହେବ ବୋଲି ସେ କହିଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କ ଏକାଦଶ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛନ୍ତି। ଆଜି 4-2 ସଂଖ୍ୟାଗରିଷ୍ଠତା ଭିତ୍ତିରେ ରିଜର୍ଭ ବ୍ୟାଙ୍କ ଏହି ନିଷ୍ପତ୍ତି ଗ୍ରହଣ କରିଛି। ପୂର୍ବଭଳି ରେପୋ ରେଟ୍ 6.5% ରହିଛି, ଫଳରେ ଷ୍ଟାଣ୍ଡିଂ ଡିପୋଜିଟ୍ ଫ୍ୟାସିଲିଟି SDF ହାର 6.25 ଏବଂ ମାର୍ଜିନାଲ ଷ୍ଟାଣ୍ଡିଂ ଫ୍ୟାସିଲିଟି MSF ହାର 6.75% ରହିଛି। ଗତ 2023 ମସିହା ଫେବୃଆରୀଠାରୁ ରିଜର୍ଭ ବ୍ୟାଙ୍କ ସୁଧ ହାର ଉପରେ ସ୍ଥିତାବସ୍ଥା ବଜାୟ ରଖିଛି। ବିକଶିତ ଭାରତ କ୍ୱିଜ୍ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବା ସମୟସୀମାକୁ ଚଳିତ ମାସ 10 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କେନ୍ଦ୍ର ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ଏହି ବିଷୟ ଘୋଷଣା କରିଛନ୍ତି। ପୂର୍ବରୁ ଏହାର ଶେଷ ତାରିଖ December 5 ଥିଲା। ମାଇ ଭାରତ ପ୍ଲାଟଫର୍ମରେ ପ୍ରତିଯୋଗୀମାନେ ଏହି କ୍ୱିଜ୍ରେ ଭାଗ ନେଇପାରିବେ। 15-29 ବର୍ଷ ବୟସର ଯୁବଗୋଷ୍ଠୀ ବିକଶିତ ଭାରତ କ୍ୱିଜ୍ରେ ଭାଗ ନେବା ସହ ନିଜ ଚିନ୍ତାଧାରା ବ୍ୟକ୍ତ କରିପାରିବେ। ଆଡିଲେଡ୍ର ଓଭାଲରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ର ପ୍ରଥମ ଦିନରେ ଭାରତ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଇନିଂସରେ ସମ୍ବାଦ ପ୍ରସ୍ତୁତ ହେଲାବେଳକୁ 42 ଓଭର ସୁଦ୍ଧା 8 ୱିକେଟ୍ ହରାଇ 175 ରନ୍ ସଂଗ୍ରହ କରିଛି। ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହି ମ୍ୟାଚ୍ରେ ଗୋଲାପୀ ରଙ୍ଗର ବଲ୍ ବ୍ୟବହାର କରାଯାଉଛି। ପର୍ଥରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ବିଜୟ ହାସଲ ପରେ ଭାରତ 1-0 ସିରିଜ୍ ଅଗ୍ରଣୀ ରହିଛି। ସାରଜାଠାରେ ଚାଲିଥିବା 19 ବର୍ଷରୁ କମ୍ ଏସିଆ କପ୍ କ୍ରିକେଟ୍ ଦିନିକିଆ ସେମିଫାଇନାଲରେ ଆଜି ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ୍ ଚାଲିଛି। ସମ୍ବାଦ ପ୍ରସ୍ତୁତ ହେଲାବେଳକୁ ଶ୍ରୀଲଙ୍କା ସମସ୍ତ ୱିକେଟ୍ ହରାଇ 173 ରନ୍ ସଂଗ୍ରହ କରିଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା। ସେହିପରି ଅନ୍ୟ ଏକ ସେମିଫାଇନାଲରେ ଦୁବାଇଠାରେ ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ଖେଳ ଚାଲିଛି। ଟସ୍ ଜିତି ବାଂଲାଦେଶ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ସମ୍ବାଦ ପ୍ରସ୍ତୁତ ହେଲାବେଳକୁ ପାକିସ୍ତାନ 37 ଓଭରରେ ସମସ୍ତ ୱିକେଟ୍ ହରାଇ 116 ରନ୍ ସଂଗ୍ରହ କରିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ଡକ୍ଟର ବିଆର୍ ଆମ୍ବେଦକରଙ୍କ 68ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଆଜି ଦେଶ ପାଳନ କରୁଛି ମହାପରିନିର୍ବାଣ ଦିବସ। ପାଠ କେବଳ ଚାକିରି କରିବା ପାଇଁ ନୁହେଁ ବରଂ ଶିକ୍ଷିତ ହେବା ପାଇଁ ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆଜି ଅଷ୍ଟଲକ୍ଷ୍ମୀ ମହୋତ୍ସବ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ଭାରତୀୟ ରିଜର୍ଭ ବ୍ୟାଙ୍କ ଆଜି ଘୋଷଣା କଲା ଦ୍ୱିମାସିକ ମୁଦ୍ରାନୀତି ଏବଂ ଆଡିଲେଡ୍ର ଓଭାଲରେ ଚାଲିଥିବା ବର୍ଡର ଗାଭାସ୍କର ଟ୍ରଫିର ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରୁଛି ଭାରତ। ସମ୍ବାଦ ଶେଷ ହେଲା।